ଯାତ୍ରୀମାନେ ଦୟାକରି ଧ୍ୟାନ ଦିଅନ୍ତୁ, ଟ୍ରେନ୍ ନମ୍ବର 1281 ଇସ୍ପାତ ଏକ୍ସପ୍ରେସ୍ 2 ପ୍ଲାଟଫର୍ମରେ କିଛି ସମୟ ମଧ୍ୟରେ ପହଞ୍ଚିବ।
Me।